ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଫ୍ରାନ୍ସ ଓ ସ୍ଲୋଭାକିଆକୁ 6 ଦିନିଆ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ. ଆସନ୍ତାକାଲି ନିସ୍ଠାରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା. ଡେରାଡୁନ୍ସ୍ଥିତ ଭାରତୀୟ ସାମରିକ ଏକାଡେମୀରେ 158ତମ ପାସିଂ ଆଉଟ୍ ପରେଡ୍ରେ ଅଭିବାଦନ ଗ୍ରହଣ କଲେ ରାଷ୍ଟ୍ରପତି. ଆସାମର ଜୋରହାଟ ଘାଟିରେ ଦୁର୍ଘଟଣାଗ୍ରସ୍ତ ହେଲା ବାୟୁସେନାର AM-32 ପରିବହନ ବିମାନ. ସଂଘର୍ଷର ଅବସାନ ନେଇ ଆମେରିକା ସହିତ ଚୂଡ଼ାନ୍ତ ଶାନ୍ତି ଚୁକ୍ତି ସ୍ୱାକ୍ଷରକୁ ପ୍ରତ୍ୟାଖ୍ୟାନ କଲା ଇରାନ୍, ଏବଂ ବର୍ଷା ଯୋଗୁଁ ବିଳମ୍ବ ହୋଇଛି ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ପ୍ରଥମ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ 6 ଦିନିଆ ଫ୍ରାନ୍ସ ଓ ସ୍ଲୋଭାକିଆ ଗସ୍ତରେ ଯାଇଛନ୍ତି. ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି ଆସନ୍ତାକାଲି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ସହ ନିସ୍ଠାରେ ଦ୍ୱିପାକ୍ଷିକ ଆଲୋଚନା କରିବେ. ଉଭୟ ନେତା ଭାରତ ଓ ଫ୍ରାନ୍ସ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ନେଇ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି. ସେଠାରେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର ଉଭୟ ନେତା ମିଳିତ ଭାବେ ଉଦ୍ଘାଟନ କରିବେ. ଭାରତ, ଫ୍ରାନ୍ସ ଏବଂ ଅନ୍ୟାନ୍ୟ ଦେଶର ଶ୍ରେଷ୍ଠ ନବସୃଜନ ଷ୍ଟାର୍ଟଅପ୍ ତଥା ନିବେଶକଙ୍କୁ ଏହି କାର୍ଯ୍ୟକ୍ରମ ଏକତ୍ରିତ କରିବ. ଗସ୍ତର ଅବ୍ୟବହିତ ପୂର୍ବରୁ ନୂଆଦିଲ୍ଲୀଠାରେ ଶ୍ରୀ ମୋଦି କହିଛନ୍ତି, ଭାରତର ରଣନୈତିକ ଦୃଷ୍ଟିକୋଣରେ ଫ୍ରାନ୍ସର ଏକ ବିଶେଷ ସ୍ଥାନ ରହିଛି. ଦ୍ୱିପାକ୍ଷିକ, ଆର୍ଥିକ ଏବଂ ସାଂସ୍କୃତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ. ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମ ଦେଶର ଷ୍ଟାର୍ଟଅପ୍ କ୍ଷେତ୍ରକୁ ବିଶ୍ୱସ୍ତରୀୟ ନିବେଶ ସହ ସଂଯୋଗ ସ୍ଥାପନ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିବ ବୋଲି ଶ୍ରୀ ମୋଦି କହିଛନ୍ତି. ଏହାପରେ ନିସ୍ରୁ ଶ୍ରୀ ମୋଦି ଆସନ୍ତାକାଲି ସ୍ଲୋଭାକିଆକୁ 2 ଦିନିଆ ଗସ୍ତରେ ଯିବେ. 1993 ସ୍ଲୋଭାକିଆ ସ୍ୱାଧୀନ ରାଷ୍ଟ୍ର ଭାବେ ମାନ୍ୟତା ପାଇବା ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ସ୍ଲୋଭାକିଆ ଗଣରାଜ୍ୟକୁ ପ୍ରଥମ ଗସ୍ତ ହେବ. ସେଠାରେ ଶ୍ରୀ ମୋଦି ସ୍ଲୋଭାକିଆର ଶୀର୍ଷ ନେତୃମଣ୍ଡଳୀଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିବେ. ଏହି ଗସ୍ତକାଳରେ ପ୍ରଧାନମନ୍ତ୍ରୀ ସ୍ଲୋଭାକିଆ ପ୍ରତିପକ୍ଷ ଫିକୋ ଏବଂ ସେଠାକାର ରାଷ୍ଟ୍ରପତି ପେଲେଗ୍ରିନ୍ଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି. ଉଭୟ ଦେଶ ମଧ୍ୟରେ 2024 ଦ୍ୱିପାକ୍ଷିକ ବାଣିଜ୍ୟ 1 ବିଲିୟନ୍ ଆମେରିକୀୟ ଡଲାର ଅତିକ୍ରମ କରିଥିବାବେଳେ ଗତବର୍ଷ ଏହା 1.8 ବିଲିୟନ୍ ଡଲାରକୁ ବୃଦ୍ଧି ପାଇଥିଲା। ସ୍ଲୋଭାକିଆ ଗସ୍ତ ଶେଷ କରି ଶ୍ରୀ ମୋଦି ଫ୍ରାନ୍ସର ଏଭିଏନ୍କୁ ଗସ୍ତ କରିବେ। ସେଠାରେ 16 ଓ 17 ତାରିଖରେ G7 ଶିଖର ସମ୍ମିଳନୀରେ ଶ୍ରୀ ମୋଦି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। G7 ସମ୍ମିଳନୀରେ ଭାରତର ଉପସ୍ଥିତି ବୈଷୟିକ ସ୍ତରରେ ବର୍ଦ୍ଧିତ ଦକ୍ଷତାକୁ ପ୍ରତିପାଦନ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଏହାପରେ 18 ତାରିଖରେ ଶ୍ରୀ ମୋଦି ପ୍ୟାରିସ୍ଠାରେ ପହଞ୍ଚି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ସହ ମିଳିତ ଭାବେ ଭିଭାଟେକ୍ 2026 କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ୟାରିସ୍ଠାରେ ଭାରତୀୟ ସମ୍ପ୍ରଦାୟଙ୍କ ସହ ଶ୍ରୀ ମୋଦି ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତ ୟୁରୋପ ଏବଂ G7 ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହ ଭାରତର ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଶ୍ରୀ ମୋଦି ଆଶା ବ୍ୟକ୍ତ କରିଛନ୍ତି। ଉତ୍ତରାଖଣ୍ଡର ଡେରାଡୁନ୍ସ୍ଥିତ ଭାରତୀୟ ସାମରିକ ଏକାଡେମୀରେ ଆଜି 158ତମ ପାସିଂ ଆଉଟ୍ ସମାରୋହ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିରେ ଯୋଗଦେଇ ପାସିଂ ଆଉଟ୍ ପରେଡ୍ର ଅଭିବାଦନ ଗ୍ରହଣ କରିଛନ୍ତି। ଏଥିସହ ଭାରତୀୟ ସେନା 481 ଜଣ ଯୁବ ଅଧିକାରୀଙ୍କୁ ସ୍ୱାଗତ କରିଛି। ଏହାବ୍ୟତୀତ ବିଭିନ୍ନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରର 34 ଜଣ ପ୍ରଶିକ୍ଷାର୍ଥୀ ମଧ୍ୟ ସେମାନଙ୍କର ତାଲିମ କାର୍ଯ୍ୟକ୍ରମ ଶେଷ କରିଛନ୍ତି। ପ୍ରଥମଥର ପାଇଁ ଏକାଡେମୀରୁ 9 ଜଣ ମହିଳା କ୍ୟାଡେଟ୍ ଉତ୍ତୀର୍ଣ୍ଣ ହୋଇଛନ୍ତି। ମହିଳା ନେତୃତ୍ୱାଧୀନ ବିକାଶ କ୍ଷେତ୍ରରେ ଏହା ଏକ ପ୍ରେରଣାଦାୟକ ପଦକ୍ଷେପ ବୋଲି ରାଷ୍ଟ୍ରପତି କହିଛନ୍ତି। ରାଷ୍ଟ୍ରପତି ମୁର୍ମୁ ପାସିଂ ଆଉଟ୍ ସମାବେଶକୁ ସମ୍ବୋଧନ କରି କହିଛନ୍ତି, ମହିଳା କ୍ୟାଡେଟ୍ ସଫଳତାର ସହ ଏହି ଏକାଡେମୀରେ ଉତ୍ତୀର୍ଣ୍ଣ ହେବା ଏକାଡେମୀର ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଭାରତୀୟ ସାମରିକ ଏକାଡେମୀ ସମ୍ମାନ ସାହସ ଏବଂ ରାଷ୍ଟ୍ରସେବାର ପ୍ରତୀକ ବୋଲି ରାଷ୍ଟ୍ରପତି ବର୍ଣ୍ଣନା କରିଛନ୍ତି। ପାସିଂ ଆଉଟ୍ କ୍ୟାଡେଟ୍କୁ ଜୀବନବ୍ୟାପୀ ଶିକ୍ଷାର୍ଥୀ ରହିବା, ସାହସିକ ନିଷ୍ପତ୍ତି ନେବା ଏବଂ ବର୍ଦ୍ଧିତ ସୁରକ୍ଷା ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ନୈତିକ ଦାୟିତ୍ୱ ନିର୍ବାହ କରିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି। ଏହି ସମାରୋହରେ ପ୍ରଶିକ୍ଷଣରେ ଉତ୍କର୍ଷତା ପ୍ରତିପାଦନ କରିଥିବା କ୍ୟାଡେଟ୍କୁ ରାଷ୍ଟ୍ରପତି ସମ୍ବର୍ଦ୍ଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦେଶର ଯୁବବର୍ଗ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାଠାରୁ ଆରମ୍ଭ କରି ବିନିର୍ମାଣ କ୍ଷେତ୍ର, ମହାକାଶ, ସେମିକଣ୍ଡକ୍ଟର ଏବଂ ଡ୍ରୋନ୍ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତ ବିଶ୍ୱସ୍ତରରେ ଏକ ପ୍ରମୁଖ ଷ୍ଟାର୍ଟଅପ୍ କେନ୍ଦ୍ର ଭାବେ ପରିପ୍ରକାଶ ପାଇଛି। ଏହି ସଫଳତା ଯୁବବର୍ଗଙ୍କ ଯୋଗୁଁ ସମ୍ଭବ ହୋଇପାରିଛି। କ୍ରୀଡ଼ା କ୍ଷେତ୍ରଠାରୁ ଆରମ୍ଭ କରି ଦେଶର ଭବିଷ୍ୟତ ଗଠନରେ ଯୁବବର୍ଗଙ୍କ ଉତ୍ସାହପୂର୍ଣ୍ଣ ଯୋଗଦାନକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ବହୁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତର ଯୁବ କ୍ରୀଡ଼ାବିତ୍ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରି ଦେଶକୁ ଗୌରବାନ୍ୱିତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶରେ ବିଭିନ୍ନ କ୍ଷେତ୍ରରେ ସୃଷ୍ଟି ହୋଇଥିବା ଇକୋସିଷ୍ଟମ ନବସୃଜନ, ଉଦ୍ୟୋଗ କ୍ଷେତ୍ର ଆଦିକୁ ପ୍ରୋତ୍ସାହନ ପ୍ରଦାନ କରୁଛି। ଗତ 12 ବର୍ଷ ଧରି କେନ୍ଦ୍ରର ଏନ୍ଡିଏ ସରକାର ଯୁବ ନେତୃତ୍ୱାଧୀନ ବିକାଶ ଉପରେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆସାମର ଜୋରହାଟ ବାୟୁସେନା ଘାଟିରେ ଆଜି ସକାଳେ ଭାରତୀୟ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବାୟୁସେନା ଦେଇଥିବା ସୂଚନା ଅନୁଯାୟୀ AM-32 ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ଦୁର୍ଘଟଣାର କାରଣ ନିର୍ଣ୍ଣୟ କରିବା ପାଇଁ ଏକ ତଦନ୍ତ କମିଟି ଗଠନ କରାଯାଇଛି ବୋଲି ବାୟୁସେନା ସୂଚନା ଦେଇଛି। ଦେଶବ୍ୟାପୀ କନ୍ୟାସନ୍ତାନଙ୍କୁ ସଶକ୍ତ କରିବା ଏବଂ ସାମାଜିକ ଦୃଷ୍ଟିକୋଣକୁ ପରିବର୍ତ୍ତନ କରିବାରେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଏକ ପ୍ରମୁଖ ପରିବର୍ତ୍ତନକାରୀ ପଦକ୍ଷେପ ଭାବେ ଉଭା ହୋଇଛି। 2015 ଲିଙ୍ଗଗତ ଅସମାନତା ଏବଂ ବୈଷମ୍ୟକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। କନ୍ୟାସନ୍ତାନଙ୍କର ସୁରକ୍ଷା, ଶିକ୍ଷା ଏବଂ ବଞ୍ଚବାର ଅଧିକାରକୁ ସୁରକ୍ଷା ପ୍ରଦାନ କରିବାରେ ଏହି ଯୋଜନା ବେଶ୍ ଫଳପ୍ରଦ ସାବ୍ୟସ୍ତ ହୋଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି ଗତ ଦଶନ୍ଧି ମଧ୍ୟରେ ଲିଙ୍ଗଗତ ଅସମାନତା ବହୁ ପରିମାଣରେ ହ୍ରାସ ପାଇଛି। ଶିକ୍ଷା କ୍ଷେତ୍ରରେ କନ୍ୟାସନ୍ତାନଙ୍କର ଅଂଶଗ୍ରହଣ ବୃଦ୍ଧି ପାଇଛି। ମାଧ୍ୟମିକ ସ୍ତରରେ କନ୍ୟାସନ୍ତାନଙ୍କର ନାମଲେଖା 2014-15 ରହିଥିବା 75.51% ବୃଦ୍ଧି ପାଇ 2024-25 80.2% ପହଞ୍ଚିଥିଲା। କନ୍ୟାସନ୍ତାନଙ୍କ ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରିବା, ଗୋଷ୍ଠୀଗତ ସମ୍ପୃକ୍ତି, ସଚେତନତା ଏବଂ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମଧ୍ୟରେ ସମନ୍ୱିତ ଭାବେ କାର୍ଯ୍ୟ କରିବାରେ ଏହି ଯୋଜନା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବୋଲି ମନ୍ତ୍ରଣାଳୟ କହିଛି। ସଂଘର୍ଷର ଅବସାନ ନେଇ ଆମେରିକା ସହିତ ଚୂଡ଼ାନ୍ତ ଶାନ୍ତି ଚୁକ୍ତି ସ୍ୱାକ୍ଷରକୁ ଇରାନ୍ ପ୍ରତ୍ୟାଖ୍ୟାନ କରିଛି। ଅନ୍ୟପକ୍ଷରେ ଉଭୟ ଦେଶ ମଧ୍ୟରେ ଏକ ପ୍ରାଥମିକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି। ଗଣମାଧ୍ୟମ ସହ ସାକ୍ଷାତକାରରେ ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଚି କହିଛନ୍ତି ପ୍ରାଥମିକ ପର୍ଯ୍ୟାୟରେ ଚୁକ୍ତି ନେଇ ବୁଝାମଣା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଡିଜିଟାଲ୍ ଭାବରେ ଉଭୟ ପକ୍ଷ ଏଥିରେ ସ୍ୱାକ୍ଷର କରିବାର ସମ୍ଭାବନା ରହିଛି। ତେବେ ନୌସେନା ଅବରୋଧ ପ୍ରତ୍ୟାହାର ଏବଂ ଜବତ ଇରାନ୍ ସମ୍ପତ୍ତି ମୁକ୍ତ ନ ହେବା ଯାଏଁ ଆମେରିକା ସହ ସ୍ଥାୟୀ ଚୁକ୍ତିକୁ ତେହେରାନ ସମର୍ଥନ କରିବ ନାହିଁ ବୋଲି ଶ୍ରୀ ଅର୍ଘାଚି ସ୍ୱଷ୍ଟ କରିଛନ୍ତି। ଦେଶର ଆର୍ଥିକ ସାର୍ବଜନୀନ ଅଧିକାରର ସୁରକ୍ଷା ସୁନିଶ୍ଚିତ ହେବା ଏବଂ ପ୍ରତିକୂଳ ପଦକ୍ଷେପର ପ୍ରତ୍ୟାହାର ଚୂଡ଼ାନ୍ତ ଚୁକ୍ତିର ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ବୋଲି ଇରାନ୍ କହିଛି। ଅନ୍ୟପକ୍ଷରେ ଇସ୍ଲାମାବାଦରେ ପାକିସ୍ତାନ ମଧ୍ୟସ୍ଥତାରେ ଚାଲିଥିବା ଆଲୋଚନାରେ ଏକ ଚିଠା ଚୁକ୍ତି ଉପରେ ଉଭୟ ଇରାନ୍ ଓ ଆମେରିକା ସହମତ ହୋଇଥିବା ଜଣାପଡ଼ିଛି। ଆଫ୍ରିକୀୟ ରାଷ୍ଟ୍ର କଙ୍ଗୋରେ ଇବୋଲାଜନିତ ମୃତ୍ୟୁ ସଂଖ୍ୟା 139 ହୋଇଛି। ସେଠାକାର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ଦେଶରେ ଇବୋଲା ସଂକ୍ରମଣ 699 ପହଞ୍ଚିଛି। ଇଟୁରି ପ୍ରଦେଶରେ 17 ନୂତନ ସଂକ୍ରମଣ ମାମଲା ଚିହ୍ନଟ ହେବା ସହ 5 ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି ବୋଲି ସେଠାକାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଦେଶର ଇଟୁରି, ଉତ୍ତର କିଭୁ ଏବଂ ଦକ୍ଷିଣ କିଭୁ ଆଦି ପ୍ରଦେଶରେ ସ୍ୱାସ୍ଥ୍ୟ ଜୋନ୍ରେ ଇବୋଲା ସଂକ୍ରମଣ ବୃଦ୍ଧି ପାଇଥିବା ସେଠାକାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ପୁରୁଷ ବର୍ଗ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ ସିରିଜ୍ ଆଜିଠାରୁ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍ ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ବର୍ଷା ଯୋଗୁଁ ବିଳମ୍ବ ହୋଇଛି। ସିରିଜ୍ର ପରବର୍ତ୍ତୀ 2 ମ୍ୟାଚ୍ ଲକ୍ଷ୍ନୌ ଏବଂ ଚେନ୍ନାଇଠାରେ ଖେଳାଯିବ। 2026 ଫିଫା ବିଶ୍ୱକପ୍ ପ୍ରତିଯୋଗିତାର ଗ୍ରୁପ୍ ଡିର ଏକ ମ୍ୟାଚ୍ରେ ଆମେରିକା ବିଜୟୀ ହୋଇଛି। ଲସ୍ ଆଞ୍ଜେଲସ୍ର ସୋଫାଇ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଆମେରିକା ପାରାଗୁଏକୁ 4-1 ଗୋଲ୍ରେ ପରାସ୍ତ କରିଛି। ଅନ୍ୟ ଏକ ମ୍ୟାଚ୍ରେ କାନାଡ଼ା ଏବଂ ବୋସ୍ନିଆ ହର୍ଜଗୋବିନା ମଧ୍ୟରେ ଖେଳ 1-1 ଗୋଲ୍ରେ ଅମୀମାଂସିତ ଭାବେ ଶେଷ ହୋଇଛି। ଆଇସିସି ମହିଳା ଟି20 ବିଶ୍ୱକପ୍ 10ମ ସଂସ୍କରଣରେ ଭାରତ ଆସନ୍ତାକାଲି ତା'ର ଅଭିଯାନ ଆରମ୍ଭ କରିବ। ପ୍ରଥମ ମ୍ୟାଚ୍ରେ ପାକିସ୍ତାନକୁ ଭେଟିବ। ଚଳିତ ସଂସ୍କରଣର ପ୍ରଥମ ମ୍ୟାଚ୍ରେ ଗତକାଲି ଶ୍ରୀଲଙ୍କା ବିପକ୍ଷରେ ଇଂଲଣ୍ଡ 87 ବିଜୟୀ ହୋଇଛି। ପ୍ରାୟ ଏକ ମାସ ବ୍ୟାପୀ ଚାଲିବାକୁ ଥିବା ଏହି ବିଶ୍ୱକପ୍ ପ୍ରତିଯୋଗିତାର ସମସ୍ତ ମ୍ୟାଚ୍ ଇଂଲଣ୍ଡ ଏବଂ ୱେଲ୍ସର ବିଭିନ୍ନ ସ୍ଥାନରେ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଫ୍ରାନ୍ସ ଓ ସ୍ଲୋଭାକିଆକୁ 6 ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ନିସ୍ଠାରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ଡେରାଡୁନ୍ସ୍ଥିତ ଭାରତୀୟ ସାମରିକ ଏକାଡେମୀରେ 158ମ ପାସିଂ ଆଉଟ୍ ପରେଡ୍ର ଅଭିବାଦନ ଗ୍ରହଣ କଲେ ରାଷ୍ଟ୍ରପତି। ଆସାମର ଜୋରହଟ ଘାଟିରେ ଦୁର୍ଘଟଣାଗ୍ରସ୍ତ ହେଲା ବାୟୁସେନା AM-32 ପରିବହନ ବିମାନ। ସଂଘର୍ଷର ଅବସାନ ନେଇ ଆମେରିକା ସହିତ ଚୂଡ଼ାନ୍ତ ଶାନ୍ତି ଚୁକ୍ତି ସ୍ୱାକ୍ଷରକୁ ପ୍ରତ୍ୟାଖ୍ୟାନ କଲା ଇରାନ୍ ଏବଂ ବର୍ଷା ଯୋଗୁଁ ବିଳମ୍ବ ହୋଇଛି ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ପ୍ରଥମ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍।